ओम शांति। 10/9/2025 आजिर साकार महावाक्य बाबा कहिछंती मीठे बच्चे जो बाबा तुमको हीरातुल्य करुछंती तांको प्रति केबे भी संशय आसीबा उचित नुहे। संशय बुद्धि हेबा अर्थ निजर क्षति करिबा। प्रश्न हेउछि मनुष्यरु देवता हेबार पाठ पढ़ारे पास हेबा पई मुख्य आधार कोण? उत्तर हेउछि निश्चय। निश्चय बुद्धि हेबा पई साहस दरकार। माया एही साहस कु ही भांगी देउछि, संशय बुद्धि करी देउछि। चालु चालु जदि पाठ पढ़ा प्रति बा पढ़ाउथबा सुप्रीम अर्थात परम शिक्षकक प्रति पिलामानंकर संशय आसिला तेबे निजरो एवं अन्यरो बहुत क्षति करी थांती। गीत हेउछि तू प्यार का सागर है। ओम शांति। आत्मिक संतान मानक प्रति शिव बाबा बुझाउछंती तुमे मने बाबांकर महिमा करूछ जे तुमे स्नेहर सागर अट। तांकु ज्ञानर सागर मध्य कहा जाउछि। ज्ञानर सागर जणे ही अटंती तेबे अन्य मानंकु अज्ञान बोली कहा जिवो काहेकि ना एहा ज्ञान एवं अज्ञानर खेल। परमपिता परमात्मांक पाखरे ही ज्ञान रहिछि। एही ज्ञान द्वारा नुआ दुनिया स्थापना हेउछि। एपरि नुहे जे एही नुआ दुनिया तयारी करूछि। दुनिया तो अविनाशी अटे, केवल पुरुणा दुनिया को बदलाई नुआ करूछंती। एपरि नुहे जे प्रलय होइ जाउछि, सारा दुनियार केबे विनाश हेउ नाही। पुरुणा अछि ताहा बदली नुआ हेउछि। बाबा बुझाउछंती एहा हेउछि पुरुणा घर जेउठी तुमे माने बसिछ। जानिछ जे आमे नुआ घर को जिवु, जेपरि पुरुणा दिल्ली रहिछि एबे पुरुणा दिल्ली विनाश हेबो, ताहा बदलरे एबे नुआ दिल्ली हेबाकु जाउछि। तेबे एहा नुआ किपरि हेउछि? प्रथमे तो सेठारे रहिला बाला योग्य हेबा दरकार। नुआ दुनिया रे तो थांती सर्वगुण संपन्न सोलकला संपूर्ण। तुम पिलामानंकर एहा लक्ष्य उद्देश्य मध्य अटे। पाठशाला रे लक्ष्य तो रही थाए ना। पढ़िला बाला जानी थाए जे मु डाक्टर हेबी बारिस्टर हेबी। एठारे तुमे जानिछ जे आमे आसीछु मनुष्यरु देवता हेबा पई। पाठशाला रे लक्ष्य उद्देश्य बिना तो केही बसी पारिबे नाही। किंतु एहा एभले आश्चर्य पाठशाला अटे जेउठी लक्ष्य उद्देश्य को बुझी पाठ पढ़ी मध्य पाठ पढ़ा को छाड़ी देउछंती। भावुछंती एहा भूल पाठ पढ़ा अटे, एहा प्रकृत लक्ष्य नुहे। एपरि केबे होई पारिबो नाही। पढ़ाउथबा शिक्षकक प्रति मध्य संशय आसी जाउछि। दुनियार पाठ पढ़ारे पढ़ी न पारिले अथवा पैसा नथिले साहस नथिले पाठ पढ़ा छाड़ी देइथांती। एपरि तो कहिबे नाही जे बारिस्टरी पाठ ही भूल अटे, पढ़ाइला बाला शिक्षक भूल अटंती। एठारे तो मनुष्य मानंकर बुद्धि आश्चर्यजनक अटे। पाठ पढ़ारे संशय आसीबारु कहि देउछंती जे एही पाठ पढ़ा भूल अटे, भगवान पढ़ाउ नहंती, बादशाही आदि किछि मिलु नाही, ए सबु गप अटे। कहिथंती एही एम ऑब्जेक्ट आमे बुझी पारु नाहु। केतेक थिले जे कि निश्चय रे सहित पढ़ुथिले पुणि संशय आसीबा द्वारा पाठ पढ़ा छाड़ी देले। निश्चय किपरि हेला पुणि संशय बुद्धि किए कराइला? तुमे कहिबो जदि ये पढ़ी थांते तेबे बहुत उच्च पद पाई पारिथांते। अनेक मध्य पढ़ुछंती बारिस्टरी पढ़ु पढ़ु अधारु छाड़ी देउछंती। अन्य माने तो पाठ पढ़ी बारिस्टर होई जाउछंती, केही तो पाठ पढ़ी पास हेउछंती, केही पुणि फेल होई जाउछंती, सेमाने पुणि किछि ना किछि छोट पदवी पाउछंती। एहा तो बहुत बड़ परीक्षा अटे, एथिरे बहुत साहस दरकार। प्रथम तो निश्चय बुद्धि हेबा पई साहस थिबा दरकार। माया एपरि अटे जे एबे एबे निश्चय हेउछि पुणि एबे संशय बुद्धि कराई देउछि। पढ़िबा पई बहुत आसुछंती किंतु केही पुणि मांदा बुद्धि थांती, क्रमान्वय रे पास होई थांती ना। खबर कागज रे मध्य तालिका बाहरी थाए, एहा मध्य सेहिपरि अटे। अनेक पढ़िबा को आसुछंती, केही भलो होई थांती, केही पुणि मांदा बुद्धि अटंती। मांदा बुद्धि होइथिबारु कोनसी ना कोनसी संशय रे पड़ी छाड़ी देउछंती, सेमाने पुणि अन्य मानंकर मध्य क्षति करिथांती। संशय बुद्धि विनाशंती बोली कहा जाए, सेमाने उच्च पद पाई पारिबे नाही। निश्चय मध्य रहिछि किंतु संपूर्ण पढ़ु नथिबारु पास होई पारिबे नाही, काहेकि ना बुद्धि कोनसी कामर नुहे, धारणा मध्य हेउ नाही। आमे आत्मा अटु ए कथा भूली जाउछंती। बाबा कहउछंती मु तुम आत्मा मानंकर परम पिता अटे। तुमे माने जानिछ जे बाबा आसीछंती काहार बहुत विघ्न पड़िले संशय आसी जाउछि। कहि देउछंती जे आमर अमुक ब्राह्मणी प्रति निश्चय आसु नाही। अरे ब्राह्मणी जेपरि हेउ, तुमको तो बाबांको पाठ पढ़िबा दरकार ना। शिक्षक भलो पाठ न पढ़ाइले भाविथांती एहाकु बदलाई देबु, किंतु तुमको तो पढ़िबाकु हेबो ना। एही पाठ पढ़ा हेउछि बाबांकर सुप्रीम टीचर ही पढ़ाउछंती, ब्राह्मणी मध्य तांकर ही ज्ञान सुनाउछंती। ତେଣୁ ଧ୍ୟାନ ପାଠପଢ଼ା ଉପରେ ରହିବା ଦରକାର ନା। ପାଠପଢ଼ା ବିନା ପରୀକ୍ଷାରେ ପାସ୍ ହୋଇପାରିବ ନାହିଁ, କିନ୍ତୁ ବାବାଙ୍କଠାରୁ ନିଶ୍ଚୟ ତୁଟି ଯାଉଥିବାରୁ ପାଠପଢ଼ା ହିଁ ଛାଡ଼ି ଦେଉଛନ୍ତି। ପାଠପଢ଼ା ମଝିରେ ପଢ଼ୁ ପଢ଼ୁ ଶିକ୍ଷକଙ୍କ ପ୍ରତି ସଂଶୟ ଆସିଯାଏ ଯେ ଏହାଙ୍କଠାରୁ ଏହି ପଦ ମିଳିବ ନାହିଁ, ପୁଣି ଛାଡ଼ି ଦିଅନ୍ତି କି ଅନ୍ୟକୁ ମଧ୍ୟ ଖରାପ କରିଦିଅନ୍ତି। ଗ୍ଲାନି କରିବା ଦ୍ୱାରା ଆହୁରି ହିଁ କ୍ଷତି କରିଦେଉଛନ୍ତି, ଏହାଦ୍ୱାରା ବହୁତ କ୍ଷତି ହୋଇଯାଇଥାଏ। ବାବା କହୁଛନ୍ତି ଯେ ଏଠାରେ ଯଦି କେହି ପାପ କଲେ ତେବେ ତାଙ୍କୁ ଶହେ ଗୁଣା ଦଣ୍ଡ ଭୋଗ କରିବାକୁ ପଡ଼ିଥାଏ। ଅନେକଙ୍କୁ ଖରାପ କରିବାରେ ଜଣେ ନିମିତ୍ତ ହୋଇଥାନ୍ତି, ତେଣୁ ଯାହା କିଛି ପୁଣ୍ୟ ଆତ୍ମା ହୋଇଥିଲେ ପୁଣି ପାପ ଆତ୍ମା ହୋଇଯାଉଛନ୍ତି। ଏହି ପାଠପଢ଼ା ଦ୍ୱାରା ହିଁ ପୁଣ୍ୟ ଆତ୍ମା ହେଉଛନ୍ତି ଏବଂ କେବଳ ଏକ ବାବା ହିଁ ପୁଣ୍ୟ ଆତ୍ମା କରାଉଛନ୍ତି। ଯଦି କେହି ପଢ଼ିପାରୁ ନାହାନ୍ତି ତେବେ ନିଶ୍ଚୟ କିଛି ଅବଗୁଣ ରହିଛି, ବାସ୍ କହିଦେଉଛନ୍ତି ଯାହା ହେଉଛି ଭାଗ୍ୟରେ ଅଛି, ଆମେ କ'ଣ କରିବୁ, ଯେପରିକି ହୃତଘାତ ହୋଇଯାଉଛି। ତେଣୁ ଏଠାକୁ ଆସି ଯେଉଁମାନେ ମରିଯିବା ଜୀବଦଶାରୁ ମରିବା ଶିଖୁଛନ୍ତି ସେମାନେ ପୁଣି ରାବଣ ରାଜ୍ୟରେ ଯାଇ ମଧ୍ୟ ମରିଯିବା ହୋଇଯାଇଥାନ୍ତି, ହୀରାତୁଲ୍ୟ ଜୀବନ ଗଢ଼ିପାରନ୍ତି ନାହିଁ। ମନୁଷ୍ୟମାନଙ୍କର ହୃତଘାତ ହେଲେ ଯାଇ ଅନ୍ୟ ଜନ୍ମ ନେଇଥାନ୍ତି, ଏଠାରେ ହାର୍ଟଫେଲ୍ ହେଲେ ଆସୁରୀ ସମ୍ପ୍ରଦାୟକୁ ଚାଲି ଯାଉଛନ୍ତି। ଏହା ହେଉଛି ମରିଯିବା ଜୀବନରେ ଥାଇ ବୁଦ୍ଧିରେ ଦୁନିଆରୁ ମରିଯିବା ଜନ୍ମ। ନୂଆ ଦୁନିଆକୁ ଯିବା ପାଇଁ ବାବାଙ୍କର ହେଉଛନ୍ତି ଆତ୍ମାମାନେ ତ ଯିବେ ନା, ଆମେ ଆତ୍ମା ଏହି ଶରୀର ଅଭିମାନ ଛାଡ଼ିଦେଲେ ବୁଝିବେ ଯେ ଇଏ ଦେହି ଅଭିମାନୀ ଅଟନ୍ତି, ମୁଁ ଆତ୍ମା ଅଲଗା ଜିନିଷ ଏବଂ ଏହି ଶରୀର ଅଲଗା ଜିନିଷ ଅଟେ। ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଉଥିବା ନିଶ୍ଚୟ ଅଲଗା ଜିନିଷ ହେଲା ନା। ତୁମେ ବୁଝିପାରୁଛ ଯେ ଆମେ ଆତ୍ମାମାନେ ଶ୍ରୀମତ ଆଧାରରେ ଏହି ଭାରତରେ ସ୍ୱର୍ଗର ସ୍ଥାପନା କରୁଛୁ। ଏହି ମନୁଷ୍ୟକୁ ଦେବତା କରିବାର କଳା ଶିଖିବାକୁ ପଡୁଛି, ଏକଥା ମଧ୍ୟ ପିଲାମାନଙ୍କୁ ବୁଝାଯାଉଛି। ଭକ୍ତି ମାର୍ଗର ସତ୍ସଙ୍ଗକୁ ପ୍ରକୃତ ସତ୍ସଙ୍ଗ କୁହାଯିବ ନାହିଁ, ସତ୍ୟ ତ ଏକମାତ୍ର ପରମାତ୍ମାଙ୍କୁ ହିଁ କୁହାଯାଉଛି। ତାଙ୍କ ନାମ ହେଲା ଶିବ, ସେ ହିଁ ସତ୍ୟଯୁଗର ସ୍ଥାପନା କରୁଛନ୍ତି। କଳିଯୁଗର ଆୟୁଷ୍ୟ ନିଶ୍ଚୟ ପୂର୍ଣ୍ଣ ହେବ। ସାରା ଦୁନିଆର ଚକ୍ର କିପରି ଘୁରୁଛି ଏହା ସୃଷ୍ଟି ଚକ୍ର ଚିତ୍ରରେ ସ୍ପଷ୍ଟ ଭାବରେ ରହିଛି। ଦେବତା ହେବା ପାଇଁ ସଙ୍ଗମ ଯୁଗରେ ବାବାଙ୍କର ହେଉଛନ୍ତି, ବାବାଙ୍କୁ ଛାଡ଼ିଲେ ତ ପୁଣି କଳିଯୁଗକୁ ଚାଲିଯିବେ। ବ୍ରାହ୍ମଣ ପଣିଆରେ ସଂଶୟ ଆସିଗଲେ ପୁଣି ଯାଇ ଶୂଦ୍ରକୂଳରେ ପଡ଼ିବେ, ପୁଣି ଦେବତା ହୋଇପାରିବେ ନାହିଁ। ବାବା ଏକଥା ମଧ୍ୟ ବୁଝାଉଛନ୍ତି କିପରି ଏବେ ସ୍ୱର୍ଗ ସ୍ଥାପନାର ମୂଳଦୁଆ ପଡୁଛି, ମୂଳଦୁଆର ଉତ୍ସବ ପୁଣି ଉଦ୍ଘାଟନର ଉତ୍ସବ ମଧ୍ୟ ହୋଇଥାଏ। ଏଠାରେ ତ ସବୁକିଛି ଗୁପ୍ତ ଭାବରେ ହେଉଛି, ଏକଥା ତୁମେ ଜାଣିଛ ଯେ ଆମେ ସ୍ୱର୍ଗକୁ ଯିବା ପାଇଁ ପ୍ରସ୍ତୁତ ହେଉଛୁ, ପୁଣି ନର୍କର ନାମ ରହିବ ନାହିଁ। ଶେଷ ସମୟ ପର୍ଯ୍ୟନ୍ତ ବଞ୍ଚିଥିବା ଯାଏ ପାଠ ପଢ଼ିବାକୁ ନିଶ୍ଚୟ ପଡ଼ିବ। ପତିତ ପାବନ ହେଉଛନ୍ତି ଏକମାତ୍ର ବାବା ଯିଏକି ପବିତ୍ର କରାଉଛନ୍ତି। ଏବେ ତୁମେମାନେ ଜାଣୁଛ ଯେ ବାବା ପବିତ୍ର କରାଇବାକୁ ଆସୁଛନ୍ତି, ତେଣୁ ଏହା ହେଉଛି ସଙ୍ଗମ ଯୁଗ। ଲେଖିବାକୁ ମଧ୍ୟ ହେବ ଯେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ମନୁଷ୍ୟ ନରରୁ ନାରାୟଣ ହେଉଛନ୍ତି, ଏକଥା ମଧ୍ୟ ଲେଖାଯାଇଛି। ଏହା ତୁମର ଈଶ୍ୱରୀୟ ଜନ୍ମସିଦ୍ଧ ଅଧିକାର ଅଟେ। ବାବା ଏବେ ତୁମକୁ ଦିବ୍ୟ ଦୃଷ୍ଟି ଦେଉଛନ୍ତି। ଆତ୍ମା ଜାଣିଛି ଯେ ଆମର 84 ଜନ୍ମର ଚକ୍ର ଏବେ ପୁରା ହେଉଛି। ଆତ୍ମାମାନଙ୍କୁ ବାବା ବସି ବୁଝାଉଛନ୍ତି, ଆତ୍ମା ପଢ଼ୁଛି ଭଲେ ଦେହ ଅଭିମାନ ବାରମ୍ବାର ଆସିବ, କାହିଁକି ନା ଅଧାକଳ୍ପର ଦେହ ଅଭିମାନ ରହିଛି ନା, ତେବେ ଦେହି ଅଭିମାନୀ ହେବା ପାଇଁ ସମୟ ଲାଗିବ। ବାବା ବସିଛନ୍ତି, ସମୟ ମଧ୍ୟ ମିଳୁଛି, ଭଲେ ବ୍ରହ୍ମାଙ୍କ ଆୟୁଷ 100 ବର୍ଷ କହୁଛନ୍ତି ଅଥବା କମ୍ ମଧ୍ୟ ହେଉ, ଧରିନିଅ ବ୍ରହ୍ମା ଚାଲିଯିବେ, ଏପରି ନୁହେଁ ଯେ ସ୍ଥାପନା ହେବ ନାହିଁ। ତୁମେ ସେନାମାନେ ତ ବସିଛ ନା, ବାବା ମନ୍ତ୍ର ଦେଇଛନ୍ତି ପାଠ ପଢ଼ିବାକୁ ହେବ। ସୃଷ୍ଟିଚକ୍ର କିପରି ଘୁରୁଛି ଏକଥା ମଧ୍ୟ ବୁଦ୍ଧିରେ ଅଛି, ବାବାଙ୍କ ସ୍ମୃତିରେ ରହିବାକୁ ହେବ। ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ। ଭକ୍ତି ମାର୍ଗରେ ସମସ୍ତଙ୍କ ଦ୍ୱାରା ବିକର୍ମ ହୋଇଛି, ପୁରୁଣା ଏବଂ ନୂଆ ଦୁନିଆ ଉଭୟର ଚିତ୍ର ତୁମ ସମ୍ମୁଖରେ ରହିଛି, ତେଣୁ ତୁମେ ଲେଖିପାରିବ ଯେ ପୁରୁଣା ଦୁନିଆ ରାବଣ ରାଜ୍ୟ ମୁର୍ଦ୍ଦାବାଦ, ନୂଆ ଦୁନିଆ ଜ୍ଞାନ ମାର୍ଗ ରାମ ରାଜ୍ୟ ଜିନ୍ଦାବାଦ। ଯେ ପୂଜ୍ୟ ଥିଲେ ସେ ହିଁ ପୂଜାରୀ ହୋଇଛନ୍ତି। କୃଷ୍ଣ ମଧ୍ୟ ପୂଜ୍ୟ ଗୋରା ଅର୍ଥାତ୍ ସୁନ୍ଦର ଥିଲେ, ପୁଣି ରାବଣ ରାଜ୍ୟରେ ପୂଜାରୀ ଶ୍ୟାମଳ ହୋଇଯାଇଛନ୍ତି। କଥା ବୁଝାଇବା ତ ସହଜ ଅଟେ, ପ୍ରଥମେ ପ୍ରଥମେ ଯେବେ ପୂଜା ଆରମ୍ଭ ହେଉଛି ତେବେ ବଡ଼ ବଡ଼ ହୀରାର ଲିଙ୍ଗ ବନାଉଛନ୍ତି, ଯାହାକି ବହୁତ ମୂଲ୍ୟବାନ ହୋଇଥାଏ, କାହିଁକି ନା ବାବା ଏତେ ସାହୁକାର କରାଇଛନ୍ତି ନା, ସେ ନିଜେ ହୀରାତୁଲ୍ୟ ହୋଇଥିବାରୁ ଆତ୍ମାମାନଙ୍କୁ ମଧ୍ୟ ସେହିପରି କରାଉଛନ୍ତି, ତେଣୁ ତାଙ୍କୁ ହୀରାରେ ତିଆରି କରି ରଖିବା ଉଚିତ ନା। ହୀରାକୁ ସର୍ବଦା ମଝିରେ ମଝିରେ ରଖିଥାନ୍ତି, ପୋଖରାଜ ଆଦି ସାଥିରେ ତ ଏହାର ମୂଲ୍ୟ ରହିବ ନାହିଁ, ସେଥିପାଇଁ ହୀରାକୁ ମଝିରେ ରଖାଯାଇଥାଏ। ଏହାଙ୍କ ଦ୍ୱାରା 8 ରତ୍ନ ବିଜୟମାଳାର ଦାନା ହେଉଛନ୍ତି, ସବୁଠାରୁ ଅଧିକ ମୂଲ୍ୟବାନ ହେଉଛି ହୀରା। ବାକି ତ କ୍ରମାନ୍ୱୟରେ ଅଛନ୍ତି। ଶିବ ବାବା କରାଉଛନ୍ତି ଏସବୁ କଥା, ବାବାଙ୍କ ବିନା କେହି ବୁଝାଇ ପାରିବେ ନାହିଁ। ପଢୁ ପଢୁ ଆଶ୍ଚର୍ଯ୍ୟ ଭାବେ ବାବା ବାବା କହୁଛନ୍ତି, ପୁଣି ଚାଲିଯାଉଛନ୍ତି। ଶିବ ବାବାଙ୍କୁ ବାବା ବୋଲି କହୁଛନ୍ତି, ତେଣୁ ତାଙ୍କୁ କେବେ ହେଲେ ଛାଡ଼ିବା ଉଚିତ ନୁହେଁ। ଛାଡ଼ିଦେଲେ ନିଜର ଭାଗ୍ୟ ବୋଲି କୁହାଯାଉଛି। କାହାର ଭାଗ୍ୟରେ ଅଧିକ ନଥିଲେ ପୁଣି ଏହିପରି କର୍ମ ହିଁ କରୁଛନ୍ତି ଯେ ଶହେ ଗୁଣା ଦଣ୍ଡ ଭୋଗ କରିବାକୁ ପଡୁଛି। ପୁଣ୍ୟ ଆତ୍ମା ହେବା ପାଇଁ ପୁରୁଷାର୍ଥ କରି ପୁଣି ପାପ କରିବା ଦ୍ୱାରା ଶହେ ଗୁଣା ପାପ ହୋଇଯାଉଛି। ପୁଣି ବାମନ ବୁଦ୍ଧି ହୋଇ ରହିଯାଉଛନ୍ତି, ବୃଦ୍ଧି ହୋଇପାରୁନାହିଁ। ଶହେ ଗୁଣା ଦଣ୍ଡ ପାଇବା ପରେ ଅବସ୍ଥାରେ ଆଉ କ୍ଷତି ରହେ ନାହିଁ। ଯେଉଁ ବାବାଙ୍କ ଦ୍ୱାରା ତୁମେ ହୀରାତୁଲ୍ୟ ହେଉଛ, ତାଙ୍କ ପ୍ରତି ସଂଶୟ ଆସିବା ଅନୁଚିତ। ଯେକୌଣସି କାରଣରୁ ବାବାଙ୍କୁ ଛାଡ଼ିଦେଲେ ହତଭାଗ୍ୟ ବୋଲାଇବ। ଯେଉଁଠି ହେଲେ ବି ରହି ବାବାଙ୍କୁ ୟାଦ କରିବାକୁ ହେବ, ଦଣ୍ଡରୁ ମୁକ୍ତ ହୋଇଯିବ। ତୁମେ ଏଠାକୁ ପତିତରୁ ପବିତ୍ର ହେବାକୁ ଆସୁଛ। ଅତୀତରେ ମଧ୍ୟ ଏପରି କୌଣସି କର୍ମ କରିବାରୁ ଶରୀର ଦ୍ୱାରା କେତେ କର୍ମ ଭୋଗ କରିବାକୁ ପଡୁଛି। ଏବେ ତୁମେ ତ ଅଧାକଳ୍ପ ପାଇଁ ଏଥିରୁ ମୁକ୍ତ ହେଉଛ। ନିଜକୁ ଦେଖିବା ଉଚିତ ଯେ ଆମେ କେଉଁ ପର୍ଯ୍ୟନ୍ତ ନିଜର ଉନ୍ନତି କରୁଛନ୍ତି, ଅନ୍ୟମାନଙ୍କର ସେବା କରୁଛୁ। ଲକ୍ଷ୍ମୀ ନାରାୟଣଙ୍କ ଚିତ୍ର ଉପରେ ମଧ୍ୟ ଲେଖିପାରିବ ଯେ ଏହାଙ୍କର ହେଉଛି ବିଶ୍ୱରେ ଶାନ୍ତି ରାଜତ୍ୱ, ଯାହା ଏବେ ସ୍ଥାପନା ହେଉଛି। ଏହା ହେଉଛି ଆମର ଲକ୍ଷ୍ୟ। ସେଠାରେ ଶତ ପ୍ରତିଶତ ପବିତ୍ରତା, ସୁଖ, ଶାନ୍ତି ଥାଏ, ଯାହାଙ୍କ ରାଜ୍ୟରେ ଅନ୍ୟ କୌଣସି ଧର୍ମ ନଥାଏ। ତେଣୁ ବର୍ତ୍ତମାନ ଯେତେ ସବୁ ଧର୍ମ ରହିଛି ସେ ସବୁର ବିନାଶ ତ ନିଶ୍ଚୟ ହେବ ନା। ବୁଝାଇବା ପାଇଁ ବିଶାଳ ବୁଦ୍ଧି ଆବଶ୍ୟକ, ନଚେତ ନିଜର ଅବସ୍ଥା ଅନୁସାରେ ହିଁ ବୁଝାଉଛନ୍ତି। ଚିତ୍ର ଆଗରେ ବସିଲେ ବିଚାର ଚାଲିବା ଦରକାର। ଶିକ୍ଷା ତ ମିଳିଛି ନା, ବୁଝିଲେ ତ ପୁଣି ବୁଝାଇବାକୁ ହେବ। ସେଥିପାଇଁ ବାବା ମ୍ୟୁଜିୟମ ଖୋଲାଉଛନ୍ତି, ଗେଟ୍ ୱେ ଟୁ ହେଭେନ୍, ଅର୍ଥାତ୍ ସ୍ୱର୍ଗକୁ ଯିବାର ରାସ୍ତା। ଏହି ନାମ ମଧ୍ୟ ବହୁତ ଭଲ ଅଟେ। ତାହା ହେଉଛି ଦିଲ୍ଲୀ ଗେଟ୍, ଇଣ୍ଡିଆ ଗେଟ୍, ଏହା ହେଉଛି ସ୍ୱର୍ଗର ଗେଟ୍। ତୁମେ ଏବେ ସ୍ୱର୍ଗର ଗେଟ୍ ଖୋଲୁଛ। ଭକ୍ତି ମାର୍ଗରେ ଏପରି ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି ଯେ ଭୁଲ ଭୁଲେୟାରେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି, ରାସ୍ତା କାହାକୁ ମିଳୁନାହିଁ। ମାୟାର ରାଜ୍ୟରେ ସମସ୍ତେ ଭ୍ରମିତ ହୋଇଯାଇଛନ୍ତି। ପୁଣି ବାବା ଆସି ବାହାର କରୁଛନ୍ତି। କାହାର ବାହାରିବାରେ ଇଚ୍ଛା ନଥିଲେ ମଧ୍ୟ ବାବା ବି କ'ଣ କରିପାରିବେ। ସେଥିପାଇଁ ବାବା କହୁଛନ୍ତି, ମହାନ ହତଭାଗ୍ୟଙ୍କୁ ମଧ୍ୟ ଏଠାରେ ଦେଖ, ଯିଏକି ପାଠ ପଢ଼ାକୁ ଛାଡ଼ି ଦେଉଛନ୍ତି, ସଂଶୟ ବୁଦ୍ଧି ହୋଇ ଜନ୍ମ ଜନ୍ମାନ୍ତରର ପାଇଁ ନିଜର ହତ୍ୟା କରିଦେଉଛନ୍ତି। ଭାଗ୍ୟ ବିଗିଡ଼ି ଗଲେ ପୁଣି ଏହିପରି ହୋଇଥାଏ। ଗ୍ରହ ଖରାପ ହେବାରୁ ଗୋରା ବଦଳରେ କଳା ହୋଇଯାଉଛନ୍ତି, ଅର୍ଥାତ୍ ତମୋପ୍ରଧାନ ଆତ୍ମା ହୋଇଯାଉଛନ୍ତି। ଆତ୍ମା ଗୁପ୍ତ ଭାବରେ ପାଠ ପଢୁଛି, ଆତ୍ମା ହିଁ ଶରୀର ଦ୍ୱାରା ସବୁକିଛି କରୁଛି। ଆତ୍ମା ଶରୀର ବିନା ତ କିଛି କରିପାରିବ ନାହିଁ। ଆତ୍ମା ଭାବିବାରେ ହିଁ ପରିଶ୍ରମ ଲାଗୁଛି। ଆତ୍ମା ନିଶ୍ଚୟ କରିପାରୁ ନଥିବାରୁ ପୁଣି ଦେହ ଅଭିମାନରେ ଆସିଯାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲଧ୍ୟ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମର ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ। ଧାରଣା ପାଇଁ ସାରାଂଶ, ପ୍ରଥମ ନମ୍ବର ସୁପ୍ରିମ୍ ଟିଚରଙ୍କର ପାଠପଢା ଆମକୁ ନରରୁ ନାରାୟଣ କରାଉଛି। ଏହି ନିଶ୍ଚୟ ଆଧାରରେ ଧ୍ୟାନ ଦେଇ ପାଠ ପଢ଼ିବାକୁ ହେବ, ମୁରଲୀ ଶୁଣାଉଥିବା ଟିଚରଙ୍କୁ ଦେଖିବାର ନାହିଁ। ଦ୍ୱିତୀୟ ନମ୍ବର, ଦେହି ଅଭିମାନୀ ହେବାର ପୁରୁଷାର୍ଥ କରିବାକୁ ହେବ। ଯେହେତୁ ତୁମେମାନେ ମରିଯିବା ଜନ୍ମ ନେଇଛ, ତେଣୁ ଏହି ଶରୀରର ସ୍ମୃତିକୁ ମଧ୍ୟ ଭୁଲିଯିବାକୁ ହେବ। ପୁଣ୍ୟ ଆତ୍ମା ହେବାକୁ ପଡ଼ିବ, କୌଣସି ବି ପାପ କର୍ମ କରିବାର ନାହିଁ। ବରଦାନ ହେଉଛି ସ୍ୱଦର୍ଶନ ଚକ୍ର ସ୍ମୃତି ଦ୍ୱାରା ସଦା ସମ୍ପନ୍ନ ସ୍ଥିତିର ଅନୁଭବ କରୁଥିବା ମାଲାମାଲ ଆତ୍ମା ହୁଅ। ଯେଉଁମାନେ ସର୍ବଦା ସ୍ୱଦର୍ଶନ ଚକ୍ରଧାରୀ ସ୍ଥିତିରେ ରହିଥାନ୍ତି, ସେମାନେ ମାୟାର ଅନେକ ପ୍ରକାରର ଚକ୍ରାନ୍ତରୁ ମୁକ୍ତ ହୋଇଥାନ୍ତି। ଏକମାତ୍ର ସ୍ୱଦର୍ଶନ ଚକ୍ର ଅନେକ ବ୍ୟର୍ଥର ଚକ୍ରାନ୍ତକୁ ସମାପ୍ତ କରିଦେଇଥାଏ ଏବଂ ମାୟାକୁ ବିତାଡ଼ିତ କରିଥାଏ। ସେମାନଙ୍କ ସମ୍ମୁଖରେ ମାୟା ତିଷ୍ଠିପାରେ ନାହିଁ। ସ୍ୱଦର୍ଶନ ଚକ୍ରଧାରୀ ପିଲାମାନେ ସର୍ବଦା ସମ୍ପନ୍ନ ରହୁଥିବା କାରଣରୁ ଅଚଳ ସ୍ଥିତିରେ ରହିଥାନ୍ତି ଏବଂ ସର୍ବଦା ନିଜକୁ ମାଲାମାଲ ଅନୁଭବ କରିଥାନ୍ତି। ମାୟା ସର୍ବଦା ଖାଲି ରହିବା ପାଇଁ ଚେଷ୍ଟା କରିଥାଏ, କିନ୍ତୁ ସେମାନେ ସର୍ବଦା ସାବଧାନ, ସଜାଗ ଏବଂ ଜାଗ୍ରତ ଜ୍ୟୋତି ହୋଇ ରହିଥାନ୍ତି। ସେଥିପାଇଁ ମାୟା କିଛି ବି କରିପାରି ନଥାଏ। ଯେଉଁମାନଙ୍କ ପାଖରେ ନିଜ ଉପରେ ଧ୍ୟାନ ରଖିବାର ଚୌକିଦାର ସଜାଗ ରହିଥାଏ, ସେହିମାନେ ହିଁ ସର୍ବଦା ସୁରକ୍ଷିତ ରହିଥାନ୍ତି। ଆଜିର ସ୍ଲୋଗାନ ହେଉଛି, ତୁମର ବାଣୀ ଏଭଳି ସମର୍ଥ ହେଉ ଯେଉଁଥିରେ ଶୁଭ ଏବଂ ଶ୍ରେଷ୍ଠ ଭାବନା ସମାହିତ ହୋଇଥିବ। ଅବ୍ୟକ୍ତ ଇଶାରା, ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ଶକ୍ତିଶାଳୀ ଯୋଗ କରିବା ପାଇଁ ସଚ୍ଚା ହୃଦୟର ସ୍ନେହ ଦରକାର। ସଚ୍ଚା ହୃଦୟବାଲା ପିଲାମାନେ ଗୋଟିଏ ସେକେଣ୍ଡରେ ବିନ୍ଦୁ ହୋଇ ବିନ୍ଦୁ ସ୍ୱରୂପ ବାବାଙ୍କୁ ମନେ ପକାଇ ପାରିବେ। ସଚ୍ଚା ଦିଲବାଲା ସଚ୍ଚା ସାହେବଙ୍କୁ ରାଜି ଅର୍ଥାତ୍ ସନ୍ତୁଷ୍ଟ କରିଥିବା କାରଣରୁ ବାବାଙ୍କଠାରୁ ବିଶେଷ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି, ଯାହାଦ୍ୱାରା ସେମାନେ ସହଜରେ ଗୋଟିଏ ସଂକଳ୍ପରେ ସ୍ଥିତ ହୋଇ ଜ୍ୱାଳା ସ୍ୱରୂପର ଯୋଗର ଅନୁଭବ କରିପାରନ୍ତି ଏବଂ ଶକ୍ତିଶାଳୀ ତରଙ୍ଗ ବିଚ୍ଛୁରିତ କରିପାରନ୍ତି। ଆଚ୍ଛା, ଓମ୍ ଶାନ୍ତି।